ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ରାଜ୍ୟରେ 80,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି, କହିଲେ ରେଳ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା। ଏବଂ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଅଧିବେଶନ କାଳରେ ଉଭୟ ସଦନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡ଼ିକ ସହ ସହମତି ନେଇ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଉପସ୍ଥିତ ଥିଲେ। ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ 21 ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଉଭୟ ଗୃହରେ 21 ଲେଖାଏଁ କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ ସମୟରେ ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ରାଜ୍ୟରେ ରେଳ ଭିଭିଭୂମିର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା କହିଛନ୍ତି। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ପୁରୀ ରେଳ ଷ୍ଟେସନର ଭିଭିଭୂମିର ଅନୁଧ୍ୟାନ କରିବା ସହିତ ପୂର୍ବତଟ ରେଳବାଇ ପକ୍ଷରୁ ପୁରୀଠାରେ ଚାଲିଥିବା ବିଭିନ୍ନ ରେଳ ଭିଭିଭୂମିର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ସୋମନ୍ୟ କହିଥିଲେ ରାଜ୍ୟରେ ବର୍ତ୍ତମାନ 69 ଷ୍ଟେସନକୁ 2,379 କୋଟି ଟଙ୍କା ବ୍ୟୟ କରାଯାଇ ପୁନଃ ବିକାଶ କରାଯାଉଛି ଏବଂ ଓଡ଼ିଶାରେ 80,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି ପୁରୀ ରେଳ ଷ୍ଟେସନକୁ ଆସନ୍ତା ବର୍ଷ ଜାନୁଆରୀ ମାସରେ ଲୋକାର୍ପିତ କରାଯିବ। ପୁରୀ ରେଳ ଷ୍ଟେସନର ସ୍ଥିତି ସମୀକ୍ଷା କରିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି କଟକ, ବାଲେଶ୍ୱର, ଭୁବନେଶ୍ୱର ଓ ସମ୍ଭଲପୁରରେ ମଧ୍ୟ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ରେଳ ଷ୍ଟେସନରେ ୱାଇଫାଇ, ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ ହେବ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମର ପୀଡ଼ିତାଙ୍କୁ ଆଜି ପୂର୍ବାହ୍ନରେ ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସର୍ବୋତ୍ତମ ଚିକିତ୍ସା ବ୍ୟବସ୍ଥା ଦେବା ପାଇଁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଦିଲ୍ଲୀ ନିଆଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇ କହିଛନ୍ତି ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ଭାବେ ପୀଡ଼ିତାଙ୍କୁ ଚିକିତ୍ସା କରାଯିବ। କମିଶନରେଟ୍ ପୁଲିସ୍ ପକ୍ଷରୁ ଏୟାର ଲିଫ୍ଟ ପ୍ରକ୍ରିୟା ପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା। ପୀଡ଼ିତାଙ୍କ ସହିତ ପ୍ରାୟ 4 ଡାକ୍ତର ଦିଲ୍ଲୀ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଲାଗି ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାୟାବର ଗ୍ରାମରେ ପହଞ୍ଚ ଅଘଟଣ ଘଟିଥିବା ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି ନାବାଳିକା ପଡ଼ି ଘଟଣାରେ କିଛି ତଥ୍ୟ ଜଣାପଡ଼ିଛି।
ଯୋ ସମୟରେ ପୁଲିସ ପାଖରେ ସୂଚନା ପହଞ୍ଚିଲା, ପୁଲିସ ସାଙ୍ଗେ ସାଙ୍ଗେ ଏଠି ପହଞ୍ଚିଛି ଓ ସେ ସମୟରୁ ଆମର ତଦନ୍ତ ଆରମ୍ଭ ହୋଇଛି। 2 ସ୍ପେଶାଲାଇଜ ଟିମ୍, ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଟିମ୍ ଅର୍ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଭୁବନେଶ୍ୱର, ତାଙ୍କର ଫୋରେନ୍ସିକ୍ ମେଡିସିନ୍ ଟିମ୍, ସେ 2 ଏହି ସ୍ଥଳକୁ ଆସିକି ଦେଖିକି ଯାଇଛନ୍ତି। ଆମ ପାଖରେ କିଛି ତଥ୍ୟ ଅଛି ଓ ତଥ୍ୟ ସଂଗ୍ରହ କରାଯାଉଛି। ଯୋ ସମୟରେ ଆମ ପାଖରେ ଇନ୍ଭେଷ୍ଟିଗେସନ୍ ଗୋଟେ ସେନ୍ସିଟିଭ୍ ଷ୍ଟେଜ୍ରେ ଅଛି ଏଟା ମୁଁ କହିପାରିବି, ଆମର ସବୁ ଚେଷ୍ଟା ଚାଲିଛି।
ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ଦୋଷ ମିଶ୍ର ଘଟଣାସ୍ଥଳ ବୁଲି ଦେଖିବା ସହିତ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି
ଆମର ଦାୟିତ୍ୱ ଅଛି ଯେ ତାଙ୍କର ଯେତେ ଲୋକ ଦୋଷୀ ହୁଅନ୍ତୁ ତାକୁ ଆଇଡେଣ୍ଟିଫାଇ କରିବା। ୱିଟନେସେସ୍ ଯଦି କହିବେ ତ ବହୁତ ବେଶୀ ଅଛନ୍ତି। ଆମେମାନେ ବି ବର୍ତ୍ତମାନ ଗୋଟେ 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 କରିକେ ଯେ ତାଙ୍କର ଫ୍ୟାମିଲି ମେମ୍ବର୍ସ ହଉ, ତାଙ୍କର ସାଙ୍ଗମାନେ ହଉ, ତାଙ୍କର ଯେ ହୋଷ୍ଟେଲରେ ରହୁଛନ୍ତି ସାକ୍ଷୀମାନଙ୍କର ବୟାନ ଆମେ ନେବାର ଅଛି। ଯାହା କିଛି ସ୍ପଟରେ ଏଭିଡେନ୍ସ ଥିଲା ଆମ ଟିମ୍ କଲେକ୍ଟ କରିଛି, ତାକୁ ଆମେ ନିଶ୍ଚିତ ରୂପ ସହ ଡିଜିଟାଲ ଏଭିଡେନ୍ସ ଯାହା ଯେତେକ ଆମେ ପାଇଛୁ ସେ ସବୁ ବେସିସ୍ରେ ଏନାଲାଇଜ୍ କରିକି ଆମେ ଫର୍ମ କନ୍କ୍ଲୁଜନ୍ରେ ପହଞ୍ଚିବୁ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବିଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଭିଯାନର ଘୋଷଣା କରାଯାଇଛି। ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଜନଶୁଣାଣି, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ, ମନିଟରିଂ ସିଷ୍ଟମ ଏବଂ ହେଲ୍ପ ଡେସ୍କ ମାଧ୍ୟମରେ ବିଭିନ୍ନ ଅଭିଯୋଗର ସମାଧାନ କରାଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ତାଙ୍କର କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଭବାନୀପାଟଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଜଙ୍ଗଲ ବିଭାଗ ପକ୍ଷରୁ ଚାଲିଥିବା ଚାରାରୋପଣ ଅଞ୍ଚଳକୁ ବୁଲି ଦେଖିଥିଲେ। ଏହାପରେ ଜୁନାଗଡ଼ ବ୍ଲକ କୋଏଲା ଗ୍ରାମଠାରେ 32,000 ଚାରାରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇଥିବା ଅଞ୍ଚଳ ବୁଲି ଦେଖିବା ସହିତ କଲମପୁର ବ୍ଲକ ଗସ୍ତ କରି ନିର୍ମାଲ୍ୟ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏକ ପେଡ୍ ମା' କେ ନାମ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି,
ସାମାଜିକତାର ଯୋଗଦାନ ଯେଉଁ ଅଛି ଏକ ପେଡ୍ ମା କେ ନାମ ପେ ଗଭର୍ଣ୍ଣମେଣ୍ଟରେ ବହୁତ କମ୍ ଲଗାଉଛି, ସାଧାରଣ ଲୋକଙ୍କର ଯୋଗଦାନ ବେଶୀ ଥାଏ। ତ ସମସ୍ତଙ୍କୁ ଧନ୍ୟବାଦ ଦେବି। ଗତ ଥର ଓଡ଼ିଶାରେ 6,65,00,000 ଆମର ଗଛ ଲାଗିଥିଲା, ଏଥର 7,50,000 ଯେଉଁ ଟାର୍ଗେଟେଡ୍ କରାଯାଇଛି। ଆପଣମାନଙ୍କୁ ମୁଁ ଏତିକି ଅନୁରୋଧ କରିବି, ଘରେ ଘରେ ପହଞ୍ଚୁ। ସାଧାରଣ ଲୋକଙ୍କର ଦାୟିତ୍ୱ ବେଶୀ ବଢ଼ିଯାଇଛି କ୍ଲାଇମେଟ୍ ଚେଞ୍ଜେସ୍କୁ ନେଇ, ପରିବେଶ ଚେଞ୍ଜେସ୍କୁ ନେଇ ସମସ୍ତଙ୍କର ଦାୟିତ୍ୱ ଅଛି।
ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦଶରଥପୁର ନେତାଜୀ ଦୃଷ୍ଟିବାଧିତ ସ୍ୱତନ୍ତ୍ର ବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍କାର୍ଟ ବ୍ରେଲି ପ୍ରଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ପି ଅନ୍ୱେଷାରେଡ୍ଡି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାକୁ ଦାଦନମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ବିଭାଗ ସହାୟତାରେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମନ୍ତ୍ରୀ ଶ୍ରୀ ନାୟକ ଆଜି 251 ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ 50 ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହିତ ଶ୍ରମ ବିଭାଗର ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଜିର ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀଶଙ୍କର ମାଝୀ ଓ ବିଧାୟକ ନରସିଂହ ଭତ୍ରା ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଅସଦାଚରଣ ନିରାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ପୋଷ ଆଇନ 2013 ସମ୍ପର୍କରେ ଆଲୋଚନା କରାଯିବା ସହ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏ ସମ୍ପର୍କିତ ଆଭ୍ୟନ୍ତରୀଣ କମିଟି ଗଠନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ସୁନାବେଡ଼ା 26 ଜାତୀୟ ରାଜପଥ ଟିଟିଏସ୍ ଗେଟ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 2 କାର୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ 2 ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 4,00,000 ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଢେଙ୍କାନାଳ ଜିଲ୍ଲା ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ସମ୍ପର୍କିତ ଦ୍ୱିତୀୟ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ମାସ 10-19 ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାର 6,65,000 ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀର 5 ଏବଂ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର 3 ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ନୂଆପଡ଼ା ଜିଲ୍ଲାର ସାରାବଙ୍ଗ, ବଞ୍ଜିବାହାଲ, ଛତା, ଭେଲା ଓ ସଲଙ୍ଗିପଡ଼ା ଏବଂ ଖଡ଼ିଆଳର ଲାଞ୍ଜି ଲର୍କା ଏବଂ ସିଂହଝର ହାଇସ୍କୁଲ ରହିଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା। ଶୂନ୍ୟ ଦୁର୍ଘଟଣାକୁ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବହନ ଓ ପୁଲିସ୍ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲା ପରିଷଦ ପକ୍ଷରୁ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ଚାଲିଥିବା 3 ତାଲିମ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଆସିଥିବା 56 ସ୍ୱାସ୍ଥ୍ୟକର୍ମୀଙ୍କୁ ଯକ୍ଷ୍ମାମୁକ୍ତ ପଞ୍ଚାୟତ, ପୁଷ୍ଟିହୀନତା ଓ ରକ୍ତହୀନତାର ନିବାରଣ ସମ୍ପର୍କରେ ତାଲିମ ଦିଆଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ରାଜ୍ୟରେ 80,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି କହିଲେ ରେଳ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା ଏବଂ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।